ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କର 2% ମହଙ୍ଗା ଭତ୍ତା ବଢ଼ାଲେ କେନ୍ଦ୍ର ସରକାର। ବିଧାନସଭା ବଜେଟ୍ ଅଧିବେଶନର ଆଜିର ଗୃହ କାର୍ଯ୍ୟ ରହିଥିଲା ସ୍ୱାଭାବିକ। ବନ୍ଦ ହୋଇଥିବା ବିଦ୍ୟାଳୟମାନଙ୍କୁ ଖୋଲିବାର ଲାଗି ପ୍ରସ୍ତାବ ଆସିଲେ ପଦକ୍ଷେପ ନେବେ ସରକାର, ସୂଚନା ଦେଲେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଆଇବା ରବିବାର ଦିନ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆଉ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନଥି ଆଇବା କେଲ ସମ୍ବଲପୁରରୁ ବାରାଣସୀକୁ ମୂଲ ହେବା ଯାତ୍ରା। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାତି ହୋଇଥିବାର କେନ୍ଦ୍ର କ୍ୟାବିନେଟ୍ ବୈଠକଟି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ଲାଗି 2% ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ ମିଳିଛି। ପେନ୍ସନ୍ଭୋଗୀମାନଙ୍କ ଲାଗି ମହଙ୍ଗା ସାହାଯ୍ୟର ଅତିରିକ୍ତ କିସ୍ତି ଜାରି କରବାର ପ୍ରସ୍ତାବକେ ବିଲ୍ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍। ଇ ବର୍ଦ୍ଧିତ ଭତ୍ତା ପିଛିଲା ଭାବେ ଗଲା ଜାନୁଆରୀ ମାସ ଲାଗୁ ହେବା। ଏହାଦେହରେ ମୂଲ ବେତନ ଆର୍ ପେନ୍ସନ୍ ଉପରେ 2% ବଢ଼ାଯାଇକରି 53-55% କରାଯାଇଛି। ଏଥିଲାଗି କେନ୍ଦ୍ର ସରକାରଙ୍କ 48,67,000 କର୍ମଚାରୀଙ୍କ ସହିତ 67,55,000 ପେନ୍ସନ୍ ଭୋଗୀ ଲାଭ ପାଇବେ। କେନ୍ଦ୍ରୀୟ ରାଜକୋଷ ଏଥିଲାଗି ବଛରକ 6,614 କୋଟି ଅଧିକା ଟଙ୍କାର ଅତିରିକ୍ତ ଖର୍ଚ୍ଚ ହେବା। ବିଧାନସଭା ବଜେଟ୍ ଅଧିବେଶନର 15 ଦିନେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି। ପ୍ରଶ୍ନୋତ୍ତର ଓ ଶୂନ୍ୟକାଳ ଭିଲ୍ ଠିକ୍ ଭାବେ ଚାଲିଥିଲା। ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ସଦସ୍ୟମାନେ ସେମାନଙ୍କର ଦରମା ଓ ପେନ୍ସନ୍ ବୃଦ୍ଧିକୁ ନେଇକରି ବାଚସ୍ପତିଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗ୍ରହଣ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଆଉ ପର୍ଯ୍ୟଟନ ବିଭାଗର ଖର୍ଚ୍ଚା ଦାବିକୁ ଆଗତ କରିଥିଲେ। ଗଣଶିକ୍ଷା ବିଭାଗ ତରଫ ଆଲୋଚନା ଦେଇ ଭାଗ ନେଇକରି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଘର ସରକାର 5,632 ବିଦ୍ୟାଳୟକୁ ବନ୍ଦ କରିଥିଲେ ବୋଲି କହିଥିଲେ। ଏ ବିଦ୍ୟାଳୟମାନଙ୍କୁ ଫେରଗା ଖୋଲିବାରକୁ ନେଇକରି ପ୍ରସ୍ତାବ ଆସିଲେ ସରକାର ସେଥିଲାଗି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ସରକାର ବନ୍ଦ ହୋଇଥିବା ବିଦ୍ୟାଳୟକୁ ପୁନଃ ଖୋଲିବା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରାଯାଇଅଛି। ଉପରୋକ୍ତ ପତ୍ର ଅନୁଯାୟୀ ରାଜ୍ୟର ବନ୍ଦ ଥିବା ସ୍କୁଲକୁ ପୁନଃ ଖୋଲିବା ପାଇଁ କୌଣସି ପ୍ରସ୍ତାବ ହସ୍ତଗତ ହେଲେ ପ୍ରଥମେ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଯାଞ୍ଚ କରାଯାଇ ରାଜ୍ୟସ୍ତରୀୟ କମିଟିରେ ବିବେଚନା ପାଇଁ ପଠାଯାଏ। ରାଜ୍ୟସ୍ତରୀୟ କମିଟିର ସୁପାରିଶ କ୍ରମେ ବନ୍ଦ ଥିବା ବିଦ୍ୟାଳୟକୁ ପୁନଃ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ନେବାର ବ୍ୟବସ୍ଥା ରହିଛି।
କେନ୍ସି ପିଲା ଯେନ୍ତା ପାଠପଢ଼ାନୁ ବଞ୍ଚିତ ନାହିଁ ହେବେ ସେଥିଲାଗି ସରକାର ସବୁ ଚେଷ୍ଟା କରୁଛନ୍ ବୋଲି ମନ୍ତ୍ରୀ ଗୃହଣ ସୂଚନା ଦେଇଛନ୍। 100 ମିଟର ଦୂରିଆ ଭିତରେ ଥିବାର 2,152 ବିଦ୍ୟାଳୟକେ ମିଶାଯାଇଛି। ବ୍ଲକ ଗ୍ରାଣ୍ଡର ପୁରା ଅନୁଦାନ ପାଇଥିବାର ବିଦ୍ୟାଳୟମାନଙ୍କେ ଯେନ୍ ଶିକ୍ଷକ ଆର୍ ଅଲଗା କର୍ମଚାରୀମାନଙ୍କର ପଦବୀ ଖାଲି ପଡ଼ିଛେ ସେସବୁକେ ଇହାଦେ ଚୁକ୍ତି ଭିତ୍ତିତି ପୂରଣ କରାଯିବା ବୋଲି ମନ୍ତ୍ରୀ କହିଛନ୍। ଇହାଦେ ସରକାର 18,000 ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ ଆଉ ଆଇବା ଦିନେ ଆଉ 10,000 ଶିକ୍ଷକ ନିଯୁକ୍ତି ପାଇବେ। ଆଉ ଗୋଟିଏ ପ୍ରଶ୍ନର ଉତ୍ତର ଥି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍, ରାଜ୍ୟର 15 ବିଶ୍ୱବିଦ୍ୟାଳୟନ 20,540 ଜଣ ଛାତ୍ରୀ ପଢୁଛନ୍। ଆଉ ବିଶ୍ୱବିଦ୍ୟାଳୟମାନଙ୍କର ସର୍ବାଙ୍ଗୀନ ବିକାଶ ଲାଗି ଆଇବା ଆର୍ଥିକ ବଛରେ 375 କୋଟି ଟଙ୍କାର ବ୍ୟବରାଦ କରାଯାଇଛି। ଖେଲ କ୍ଷେତ୍ର ବାବଦେ ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍, ରାଜ୍ୟର 314 ବ୍ଲକ୍ଥି ଷ୍ଟାଡିୟମ୍ ତିଆରି କରାଯାଉଛି। ସ୍ଥାନୀୟ ଖେଳାଳିମାନଙ୍କର ଆବଶ୍ୟକତାକୁ ନଜରଟି ରଖିକରି ବ୍ଲକ୍ ସ୍ତରଥି ସମନ୍ୱିତ ସ୍ପୋର୍ଟସ୍ କମ୍ପ୍ଲେକ୍ସ ସ୍ଥାପନ କରାଯିବା ଆଉ ଗାଁ ଇଲାକାମାନଙ୍କେ ଏଥିଲାଗି ସରକାର 5 ବର୍ଷରେ 4,126 କୋଟି ଟଙ୍କା ଖର୍ଚ୍ଚା କରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ରାଜ୍ୟ ପ୍ରାଥମିକ ସ୍ତରଟି 2%, ଉଚ୍ଚ ମାଧ୍ୟମିକ ସ୍ତର 12.8% ଛାତ୍ରଛାତ୍ରୀ ପାଠପଢ଼ା ଛାଡୁଛନ୍ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାନୁ କହିଛନ୍। ଜାତୀୟ ହାରଠାନୁ ରାଜ୍ୟ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ସ୍ତରଥି ପାଠପଢ଼ା ଛାଡୁଥିବାର ଛୁଆଙ୍କର ସଂଖ୍ୟା କମ୍ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ନୂଆ ଅଧ୍ୟକ୍ଷ ଭାବେ ଆଗର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ନିଯୁକ୍ତି ଦିଆଯାଇଛି। ଶକ୍ତି ବିଭାଗ ତରଫୁ ଏସ୍ ଶ୍ରୀ ଜେନାଙ୍କୁ ନିଯୁକ୍ତି ବାବଦ ବିଜ୍ଞପ୍ତି ବାହାରିଛି। ଇନୁ ଜଣେ ଦେଇଯାଇପାରେ ଯେ ସୁରେଶ ମହାପାତ୍ର ଓଇଆର୍ସି ପଦରୁ ଅବସର ନେଲା ଉତରୁ ଏ ପଦବୀ ଖାଲି ପଡ଼ିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବା 30 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆ ଦେଶ ଓ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 120 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଆ ଆର୍ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଭିଲିଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ଆଞ୍ଚଳିକ ଭାଷାନ୍ତରଣ ଫେରଘା ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଖୋର୍ଦ୍ଧା ରୋଡ୍ ରେଲମଣ୍ଡଲ 2024-25 ଆର୍ଥିକ ବର୍ଷରେ 30 କୋଟି ମେଟ୍ରିକ୍ ଟନ୍ ମାଲ୍ ପରିବହନ ପରିଚାଳନା କରିକରି ରେକର୍ଡ କରିଛି। ଭାରତୀୟ ରେଲବାଇର ଅଲଗା କେନ୍ସି ଡିଭିଜନ ଇହାଦେ ତକ୍ ଏତ୍କି ପରିମାଣର ମାଲ୍ ପରିବହନ ନାଇଁ କରି। ଇଟା ଭାରତୀୟ ରେଲବାଇ ପହିଲା ଡିଭିଜନ ଯେନ୍ଟାକି ଇ ଉପଲବ୍ଧି ହାସଲ କରିଥିବାର ଜଣାପଡ଼ିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷାର ପହିଲା ଖେପ୍ ଖାତା ଦେଖା ହେବା ମାସର 2 ତାରିଖରୁ 14 ତାରିଖ ତକ୍ ଆଉ 2 ନମ୍ବର ଖେପ୍ 16-28 ତାରିଖ ତକ୍ ହେବା। ଖାତା ଦେଖା ଲାଗି 16,000 ଅଧ୍ୟାପକ ନିଯୁକ୍ତି ଦିଆଯାଇଛି। ଏଥିଲାଗି 78 ଅଫ୍ଲାଇନ୍ ଆଉ 70 ଅନ୍ଲାଇନ୍ କେନ୍ଦ୍ର ଖୋଲାଯାଇଛି। ମେ ମାସର 15 ତାରିଖ ତକ୍ ଯୁକ୍ତ 2 ପରୀକ୍ଷାର ଫଳାଫଳ ବାହାରିବା ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଘରୋଇ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀଙ୍କର ଜୀବନ ଯିବାର ଘଟଣାର ଜାତୀୟ ମାନବାଧିକାର କମିଶନ NHRC ଆବା 4 ହପ୍ତା ଭିତରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାର ଲାଗି ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏ ଘଟଣାଟି NHRC ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇକରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍, କମିଶନ ଏତାର ବାବଦେ ଯେନ୍ ମନ୍ତବ୍ୟ ଦେଇଛନ୍ ସେଥିଲାଗି ସରକାର ଦରକାରୀ ପଦକ୍ଷେପ ନେବେ। ରାଜ୍ୟ ସରକାର ଏବାର ରବିବାର ଦିନ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଅନ୍ତର୍ଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ। ଏ ବାବଦେ ଭବାନୀପାଟଣାଠାରେ ବିଜେପି ତରଫରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀ ସୂଚନା ଅନୁସାରେ ଗରିବୀ ସୀମାରେଖା ତଳେ ରହୁଥିବାର ଗରିବ ପରିବାରକେ ପକ୍କା ଘର ଯୋଗାବାର ଲାଗି ରାଜ୍ୟ ସରକାର ଏବେ ଆର୍ଥିକ ବର୍ଷରେ ବଜେଟ୍ଟି 7,550 କୋଟି ଟଙ୍କାର ବ୍ୟବରାଦ କରିଛନ୍। ଏ ବର୍ଷର 50,000 ଅତ୍କା ହିତାଧିକାରୀଙ୍କୁ ଯୋଜନାଟି ଅଧୀନତି ପକ୍କା ଘର ଦିଆଯିବାର ଲାଗି 2,603 କୋଟି ଟଙ୍କା ବ୍ୟବରାଦ କରାଯାଇଛି। କମ୍ କମାଣ୍ଡି ଥିବାର ପରିବାର ଲୋକ ଅନ୍ତୋଦୟ ଗୃହ ଯୋଜନାଟି ମାହାଲିଆ ଘର ଯୋଗାଇ ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର କଳାହାଣ୍ଡି ଜିଲ୍ଲା ଗସ୍ତ ସମୟଟି ପାଖାପାଖି 500 କୋଟି ଟଙ୍କାର ନୂଆ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନତି ଆବାକେଲ ସମ୍ବଲପୁର ଅଯୋଧ୍ୟା ବାରଣାସୀକେ ଯାତ୍ରା ମୂଲ ହେବା। ସମ୍ବଲପୁରରୁ 775 ଜଣ ଯାତ୍ରୀଙ୍କ ଲାଗି ଖାଇବାର ଦର ପିଇବାର ପାଇଁ ଆଉ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ସେଥି ସମ୍ବଲପୁର ଜିଲ୍ଲାରୁ 99 ଜଣ ଯାତ୍ରୀ ସାମିଲ ଅଛନ୍। ଧନୁପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଖାଉଟି ଅଧିକାର ଦିବସକେ ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଯୁଗ୍ମ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନ ସମ୍ବଲପୁର କାର୍ଯ୍ୟାଳୟ ତରଫରୁ ହୋଇଥିବାର କାର୍ଯ୍ୟକ୍ରମଟି ଖାଉଟିମାନଙ୍କ ଲାଗିଥିବାର ଅଧିକାର ବାବଦେ ଛାତ୍ରଛାତ୍ରୀମାନଙ୍କୁ ବୁଝାଯାଇଥିଲା। ଏତାର ଛଡ଼ା ଭିନ୍ ଭିନ୍ ପ୍ରକାର ଡିଜିଟାଲ ଠକେଇ ବାବଦେ ବିଲ୍ ସେମାନଙ୍କୁ ସଚେତନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା କମୁନା ଚିତାମିତ୍ର ହାଇସ୍କୁଲ ପରିସରର ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଆଉ ନିଶା ନିବାରଣ ସଚେତନତା ଶିବିର ହୋଇଯାଇଛି। କମୁନା ଥାନା ଅଧିକାରୀ ଶିବିରଠି ଯୋଗ ଦେଇକରି ନୂଆ ଅପରାଧ ଆଇନର କାର୍ଯ୍ୟକାରିତା ଉପରେ ମତ ରଖବାର ସହିତ ନିଶାମୁକ୍ତ ସମାଜ ଲାଗି ଆହ୍ୱାନ ଦେଇଥିଲେ। ବୌଦ୍ଧ ଜିଲ୍ଲା ମୁର୍ଶୁଣ୍ଡିଠାରେ ଜିଲ୍ଲାସ୍ତରୀୟ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ ଲାଗି ପ୍ରସ୍ତୁତି ବୈଠକ ହୋଇଯାଇଛି। ମୁର୍ଶୁଣ୍ଡି ଖେଳପଡ଼ିଆଠାରେ ହୋଇଥିବାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଏବେ ରବିବାର ଦିନ ମୂଲ ହେବା। ଏବେ 1 ତାରିଖରୁ ରାଜ୍ୟ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ମୂଲ ହେବା। ଏହି ଯୋଜନାଟି କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀଙ୍କର ଜନ ଆରୋଗ୍ୟ ଯୋଜନାର ରାଜ୍ୟ ସରକାରଙ୍କର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେବା। 1 ତାରିଖ ଦିନ ରାଜ୍ୟର ସବୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କେ ସଚେତନତା କରାଯାଇକରି ଲୋକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟାଯିବା। ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଜିଲ୍ଲାର ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାର ଲାଗି ହୋଇଥିବାର ପ୍ରସ୍ତୁତି ବାବଦେ ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲା ସିନାପାଲିଠାରେ ଉଦନ୍ତୀ ମହୋତ୍ସବ 2025-H ଉଦ୍ଘାଟନ ହେବା। 3 ଦିନ ଧରିକି ହେଉଥିବାର ମହୋତ୍ସବଟି ଉନ୍ନୟନ ପ୍ରଦର୍ଶନୀ, ଯୁବ ପ୍ରତିଭାମାନଙ୍କୁ ପ୍ରୋତ୍ସାହନ, ଗାଁ ଇଲାକାର ଯୁଆନ ପିଲାମାନଙ୍କୁ ସାମିଲ କରାଯାଇକରି ଆତ୍ମନିର୍ଭରଶୀଲ କରାଯିବାର ଲାଗି ଚେଷ୍ଟା କରାଯାଉଛି। ରାଜ୍ୟ ଦିନର ତାତି ବଢ଼ବାରକେ ଲାଗିଛି। ଏବେ 24 ଘଣ୍ଟା ଭିତରେ ଦିନର ଆର୍ ରାତିର ତାତି ଆହୁରି 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ସମ୍ବଲପୁର ଆଉ ଝାରସୁଗୁଡ଼ା ଜିଲ୍ଲାର ଗୋଟେ ଯୋଡ଼େ ଜାଗାର ଜବର ଖରାକେ ନେଇକରି ବିଭାଗ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ରାଜ୍ୟର ସବୁନ ଜହ ତାତି ଝାରସୁଗୁଡ଼ାର 43 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ରାଜ୍ୟର 17 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ଥିଲା। ଶେଷ ମୁଖ୍ୟ ଖବର ଫେର ଖାଏ। କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ 2% ମହଙ୍ଗା ଭତ୍ତା ବଢ଼ାଲେ କେନ୍ଦ୍ର ସରକାର। ବିଧାନସଭା ବଜେଟ୍ ଅଧିବେଶନର ଆଜିର ଗୃହ କାର୍ଯ୍ୟ ରହିଥିଲା ସ୍ୱାଭାବିକ। ବନ୍ଦ ହୋଇଥିବାର ବିଦ୍ୟାଳୟମାନଙ୍କୁ ଖୋଲିବାର ଲାଗି ପ୍ରସ୍ତାବ ଆସିଲେ ପଦକ୍ଷେପ ନେବେ ସରକାର, ସୂଚନା ଦେଲେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଏବେ ରବିବାର ଦିନ ଅନ୍ତୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଆଉ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନତି ଏବେ କାଲି ସମ୍ବଲପୁରରୁ ବାରଣାସୀକୁ ମୂଲ ହେବା ଯାତ୍ରା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।